ନମସ୍କାର, ମୁଁ ଡାଇରିଆ ବିଷୟରେ କିଛି କହିବାକୁ ଚାହୁଁଛି। ପୃଥିବୀରେ ଶିଶୁମାନଙ୍କର ଯେଉଁ ସବୁ କାରଣ ଅଧିକ ମୃତ୍ୟୁ ହୋଇଥାଏ, ତନ୍ମଧ୍ୟରୁ ଶ୍ୱାସନଳୀ ସଂକ୍ରମଣ ଜନିତ ମୃତ୍ୟୁ ପ୍ରଥମ। ଡାଇରିଆ 5 ବର୍ଷରୁ କମ୍ ପିଲାମାନଙ୍କର ମୃତ୍ୟୁର ଦ୍ୱିତୀୟ ବୃହତ୍ତମ କାରଣ ଅଟେ। ଏହା ଯୋଗୁ ପ୍ରତିବର୍ଷ 7.5 ଲକ୍ଷ ଶିଶୁ ମୃତ୍ୟୁବରଣ କରିଥାନ୍ତି। ଏହାର ପ୍ରତିଭାବ ଅନେକ ଦିନ ପର୍ଯ୍ୟନ୍ତ ରହିପାରେ ଏବଂ ଏହା ଶରୀରରୁ ଜଳ ଓ ଲବଣ କ୍ଷୟ ହୋଇଥାଏ। ଡାଇରିଆ ମଳ ଓ ଲାଳ ଦ୍ୱାରା ସଂକ୍ରମିତ ହୋଇଥାଏ। ସାଧାରଣତଃ ଜଳୀୟାଂଶର ଅଭାବ ଯୋଗୁ ବହୁତ ରୋଗୀ ମୃତ୍ୟୁ ମୁଖରେ ପଡିଥାନ୍ତି। ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ବ୍ୟାପକ ଖାଦ୍ୟର ଅଭାବ ଜନିତ ଦୁର୍ବଳତାର ଶିକାର ହୋଇଥିବା ପିଲା ରୋଗ ପ୍ରତିରୋଧକ ଶକ୍ତି ବିହୀନ ଲୋକ ବା HIV ସଂକ୍ରମିତ ରୋଗଙ୍କ ଠାରେ ସାଂଘାତିକ ଡାଇରିଆ ହେବାର ସମ୍ଭାବନା ଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ପ୍ରଥମ ହେଲା ଦିନରେ 3 ଥର କିମ୍ବା ତାଠାରୁ ଅଧିକ ଥର ପତଳା ଝାଡା ହେଲେ। 2, କୌଣସି ବ୍ୟକ୍ତିର ସାଧାରଣତଃ ଯେତେ ଥର ଝାଡା ହେବା କଥା ତାଠାରୁ ଅଧିକ ଥର ଝାଡା ହେଲେ ତାକୁ ଡାଇରିଆ କୁହାଯାଇଥାଏ। ବିଶ୍ୱ ଗ୍ୟାସ ପ୍ରୋଏଣ୍ଟ୍ରୋଲୋଜିକ ସଂଗଠନ ଅନୁଯାୟୀ ତରଳ ଝାଡା ଅର୍ଦ୍ଧ ତରଳ ଝାଡା ଦୀର୍ଘ 14 ଦିନ ଧରି କ୍ରମାଗତ ଭାବେ ହେଲେ ତାକୁ ଅତିଶୟ ଡାଇରିଆ କୁହାଯାଇଥାଏ। କାରଣ ଭୂତାଣୁ ଜନିତ ରୋଟା ଭୂତାଣୁ ଜନିତ 3 ଦିନରୁ 8 ଦିନ ପର୍ଯ୍ୟନ୍ତ ହୋଇଥାଏ। ନୋରୋ ଭୂତାଣୁ ଜନିତ 2 ଦିନ ରହେ।